ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ବାଇଶ। ଅନନ୍ତର ଜିରୁସାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସିଓଙ୍କୁ ତାଙ୍କ ପଦରେ ରାଜା କଲେ, କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକି ଆସିଥିଲେ ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଜିହୁଦାର ରାଜା ଜିହରାମଙ୍କର ପୁତ୍ର ଅହସିଓ ରାଜ୍ୟ କଲେ। ଅହସିଓ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 42 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲମରେ ଏକ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ଅଥଲିଆ, ସେ ଅମ୍ରିର କନ୍ୟା ଥିଲେ। ଅହସିଓ ଆହାବ ବଂଶର ପଥରେ ଗମନ କଲେ, କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ। ତହିଁରେ ସେ ଆହାବ ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, କାରଣ ତାଙ୍କର ପିତାଙ୍କ ମୃତ୍ୟୁତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ମନ୍ତ୍ରଣାଦାୟୀ ଥିଲେ। ମଧ୍ୟ ସେ ସେମାନଙ୍କ ମନ୍ତ୍ରଣାନୁସାରେ ଚାଲିଲେ। ପୁଣି ସେ ଇସ୍ରାଏଲ୍ର ରାଜା ଆହାବଙ୍କର ପୁତ୍ର ଜିହରାମଙ୍କ ସଙ୍ଗେ ରାମତ୍ ଗିଲିୟଦ୍ରେ ଅରାମର ରାଜା ହସାଏଲ୍ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ। ତହିଁରେ ଅରାମୀୟମାନେ ଜୋରାମଙ୍କୁ କ୍ଷତବିକ୍ଷତ କଲେ। ଏଣୁ ସେ ଅରାମର ରାଜା ହସାଏଲ୍ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଜିସ୍ରିଏଲ୍କୁ ଫେରିଗଲେ। ପୁଣି ଆହାବଙ୍କର ପୁତ୍ର ଜିହରାମ ପୀଡ଼ିତ ହେବା ସକାଶୁ ଜିହୁଦାର ରାଜା ଜିହରାମଙ୍କର ପୁତ୍ର ଅସରିୟ ଜିସ୍ରିଏଲ୍ରେ ତାଙ୍କୁ ଦେଖିବାକୁ ଗଲେ। ଅହସିଓ ଜୋରାମଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା, କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ସିର ପୁତ୍ର ଯେଉଁ ଜେହୁଙ୍କୁ ଅଭିଷିକ୍ତ କରିଥିଲେ ତାଙ୍କର ପ୍ରତିକୂଳରେ ସେ ଆସି ଜୋରାମଙ୍କ ସଙ୍ଗେ ଗଲେ। ତହିଁରେ ଜେହୁ ଆହାବ ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଜିହୁଦାର ଅଧିପତିମାନଙ୍କୁ ଓ ଅହସିଓଙ୍କର ପରିଚର୍ଯ୍ୟାକାରୀ ଅହସିଓଙ୍କର ଭାତୃପୁତ୍ରଗଣକୁ ପାଇ ବଧ କଲେ। ଏ ସମୟରେ ଅହସିଓ ସମରିଆରେ ଲୁଚିଥିଲେ। ତହିଁରେ ଜେହୁ ତାଙ୍କର ଅନ୍ୱେଷଣ କରନ୍ତେ ଲୋକମାନେ ତାଙ୍କୁ ଧରି ଜେହୁଙ୍କ କତିକି ଆଣି ତାଙ୍କୁ ବଧ କଲେ। ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ ଯେଉଁ ଜିହୋସାଫଟ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ଏ ତାଙ୍କର ସନ୍ତାନ। ଏ ଉତ୍ତାରେ ଅହସିଓଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ। ଏଥିମଧ୍ୟରେ ଅହସିଓଙ୍କର ମାତା ଅଥଲିଆ ଆପଣା ପୁତ୍ରକୁ ମୃତ ଦେଖନ୍ତେ ସେ ଉଠି ଜିହୁଦା ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ। ମାତ୍ର ରାଜାଙ୍କର କନ୍ୟା ଜିହୋସାବତ ଅହସିଓଙ୍କର ପୁତ୍ର ଜୋୟାସ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକି ଶୟନାଗାରରେ ରଖିଲା। ଏହି ରୂପେ ଜିହୋୟାଦା ଯାଜକର ଭାର୍ଯ୍ୟା ଜିହୋରାମ ରାଜାଙ୍କର କନ୍ୟା ଅହସିଓଙ୍କର ଭଗିନୀ ଜିହୋସାବତ ଅଥଲିଆଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରିପାରିଲେ ନାହିଁ। ଏଥି ଉତ୍ତାରେ ଜୟାସ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ 6 ବର୍ଷ ରହିଲେ। ପୁଣି ଅଥଲିଆ ଦେଶରେ ରାଜ୍ୟ କଲେ।